ଆଜି ଆଉ କାହାକୁ ବାହା ହେଇଯିବ ନା କ'ଣ? ବାଦଲଙ୍କୁ କହିବାକୁ ପଡ଼ିବ।
ବାଦଲ, ଜାଣିଲୁ ଗେଲିକୁ ଦେଖିବାକୁ ଆସିଛନ୍ତି? ମୁଁ ମୁଁ ନିଜ ଆଖିରେ ଦେଖି ଆସିଲି। ମୋତେ ଲାଗୁଛି ସେ ତତେ ବାହା ନ ହୋଇପାରେ। ଆରେ ଆରେ ତୁ ଚାଲେ, ତୁ କିଛି ଜାଣିପାରୁନୁ ନା କ'ଣ? ଆରେ ଚାଲେ।
ରାଜୁ ଯାହା କହୁଛି କ'ଣ ସତ?
ହଁ ସତ, ଆପଣଙ୍କ ଚଏସ୍ ଠିକ୍, କିନ୍ତୁ ଆପଣଙ୍କ ଚଏସ୍ରେ ମୁଁ ଏକମତ ନୁହଁ। ମୁଁ ଏ ଗାଁର ଝିଅ, ଏ ଗାଁରେ ରହିକି ମୁଁ ମୋ ବାପା ମାଆଙ୍କର ସେବା କରିବି।
ମୁଁ ଜାଣିଥିଲି ତମେ ସେମିତି କେବେ ବି କରିବନି, କାହିଁକି ନା ତମେ ହେଉଛ କ୍ୟୁଟ୍ ଗେଲି। ନିଅ ଆମ୍ବଟା ଧର ଗୋଟେ ମିନିଟ୍।